ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ସେହି ପ୍ରଭୁ ଯୀଶୁ ଆମର ସରଗମରତ ଯାହାର ସେହି ପ୍ରଭୁ ଯୀଶୁ ଆମର ସୁସମାଚାର ଜଣାଇବା ପ୍ରତି ଅନ୍ତର ପୃଥିବୀର ଜଣାଇବା ପ୍ରତି ଅନ୍ତର କଲେ ସବୁ ପିତାଙ୍କ ସାଥେ ସମସତ୍ୱ ସିଏ ହୋଇ ମାନବ ଜାତିର ଉଦ୍ଧାର ପାଇଁ ସ୍ୱର୍ଗକୁ ଆସିଲେ ଧାଇ
ସୃଷ୍ଟି କଲେ ସବୁ ପିତାଙ୍କ ସାଥେ ସମସତ୍ୱ ସିଏ ହୋଇ ମାନବ ଜାତିର ଉଦ୍ଧାର ପାଇଁ ସ୍ୱର୍ଗକୁ ଆସିଲେ ଧାଇ
ଅନୁଢା କୁମାରୀ ଗର୍ଭ ଜନ୍ମିଲେ ପବିତ୍ର ଆତ୍ମାଙ୍କ ଶକ୍ତିର ବଳେ ଏ ଧରାରେ ଜନ୍ମିଲେ ଦିନ ବେଶରେ ଏ ଧରାରେ ଜନ୍ମିଲେ ଦିନ ବେଶରେ ସରଗମରତ ଯାହାର ସେହି ପ୍ରଭୁ ଯୀଶୁ ଆମର ସରଗମରତ ଯାହାର ସେହି ପ୍ରଭୁ ଯୀଶୁ ଆମର ସୁସମାଚାର ଜଣାଇବା ପ୍ରତି ଅନ୍ତର ପୃଥିବୀର ଜଣାଇବା ପ୍ରତି ଅନ୍ତର କାଳେ ସେ କୃଷ କାଠେ ମୃତ ଓ ସମାଧି ହେଲେ ବାକ୍ୟାନୁସାରେ ତୃତୀୟ ଦିବସେ ପୁନରୁତ୍ଥିତ ହୋଇଲେ
ଶୁଣିଛ କି କେବେ
ସରଗମରତ ଯାହାର ସେହି ପ୍ରଭୁ ଯୀଶୁ ଆମର ଯାହାର ସେହି ପ୍ରଭୁ ଯୀଶୁ ଆମର ଜଣାଇବା ପ୍ରତି ଅନ୍ତର
ପୃଥିବୀର
ଜଣାଇବା ପ୍ରତି ଅନ୍ତର
ସୁସମାଚାର
ଜଣାଇବା ପ୍ରତି ଅନ୍ତର
প্রিয় বন্ধুগণ নমস্কার, আমি পূর্ব আলোচনা কু আজি পুনি বজায় রাখিবা। আমি মানে দেখি আসুছু কেউ ভুল যোগু মেদবৃদ্ধির শিকার আমি হইথাও। আমি বর্তমান পর্যন্ত তার ছটি কারণ দেখি সারিছু। আসন্তু আমি আহুরি কেতেটি প্রমুখ কারণ যা কি আমার মেদবৃদ্ধির ବଢ଼ିବାରେ ସାହାଯ୍ୟ କରିଥାଏ ତାହା ଆମେ ଦେଖିବା। ସପ୍ତମ କାରଣ ହେଲା ମଦ୍ୟପାନ ଓ ଧୂମ୍ରପାନ। ଏହି ଦୁଇଟି ନିଶା ସେବନର କୁପ୍ରଭାବ ଆମେ ସମସ୍ତେ ପ୍ରାୟତଃ ଅଳ୍ପ ବହୁତ ଜାଣିଛେ, କିନ୍ତୁ ଆମ ପେଟ ଏବଂ ପିଚା ଚାରିପଟରେ ଚର୍ବି ଜମା କରିବାରେ ବି ଏହା ଏକ ପ୍ରମୁଖ କାରଣ ହୋଇପାରେ। ଏକ ପ୍ରମୁଖ ଅନୁସନ୍ଧାନରୁ ଜଣାଯାଇଛି ଯେକୌଣସି ମଦ୍ୟପାନ କରୁଥିବା ଲୋକ ଜଣେ ମଦ୍ୟପାନ ନ କରୁଥିବା ଲୋକଠୁ ବେଶୀ ଚର୍ବି ଜମା କରିଥାଏ। କ୍ୟାଲୋରି ଦୃଷ୍ଟିରୁ ହିସାବ କଲେ ମଧ୍ୟ 5 ଗ୍ରାମ ଆଲକୋହଲରେ 7.1 କ୍ୟାଲୋରି ଥାଏ। ସେମିତି ଧୂମ୍ରପାନରେ ମଧ୍ୟ ଗୋଟିଏ ସିଗାରେଟ୍ରେ 7000 ପ୍ରକାରର ରସାୟନ ଥାଏ, ଯେଉଁଥିରୁ 60 ପ୍ରକାରର କେବଳ କର୍କଟ ବା କ୍ୟାନ୍ସର ରୋଗ ସୃଷ୍ଟି କରିବାର ରସାୟନ ନିହାତି ଥାଏ ଏବଂ ସିଗାରେଟ୍ ଦ୍ୱାରା ମଧ୍ୟ ମେଦବୃଦ୍ଧି ହୋଇଥାଏ। ଅଷ୍ଟମ କାରଣ, ଚା ଓ କଫି ସେବନ। ଚା କଫି ସିଧା ସିଧା ମେଦବୃଦ୍ଧି ନ କଲେ ମଧ୍ୟ ଏହା ମେଦ ବୃଦ୍ଧି କରିବାର ସହାୟକ ହୋଇଥାଏ। ପ୍ରଥମତଃ ଚା ପିତବର୍ଦ୍ଧକ ଅଟେ। ଚା'ରେ ନିକୋଟିନ୍ ନାମକ ବିଷାକ୍ତ ରସାୟନ ରହିଥାଏ। ତା ଛଡ଼ା ଚା ପତ୍ରରେ 6% ପାଣି ଆଉ 2% କାଫେନ୍, 17% ଆଲୁବୁମିନ୍, 8% ବିଷାକ୍ତ ଦ୍ରବ୍ୟ, 3% ପେକ୍ଟିକ୍ ଏସିଡ୍, 17% ଟେକ୍ନିକ୍, 4% କ୍ଲୋରୋଫାଇଲ୍ ଓ ରେଜିନ୍, 26% ସେଲୁଲୋଜ୍ ଇତ୍ୟାଦି ରସାୟନ ରହିଥାଏ। ସେମିତି କଫିରେ ମଧ୍ୟ ରାସାୟନିକ ଗୁଡ଼ିକ ଥାଏ ଏବଂ କଫିକୁ ଚା ଠାରୁ 50% ଅଧିକ ବିଷାକ୍ତ ମନାଯାଏ। ନବମ କାରଣ, ଚିନି ଏବଂ ଚିନି ନିର୍ମିତ ଖାଦ୍ୟ ଅଧିକ ଖାଇବା। ଚିନିକୁ ଧୀମା ବିଷ ବା ସ୍ଲୋ ପଏଜନ୍ ବା ସାଇଲେଣ୍ଟ କିଲର କୁହାଯାଏ। ଏହାର ଅନେକ କାରଣ ରହିଛି ଯେ ଏହା ଆମ ଶରୀର ପାଇଁ ବିଷ। ଏହାର କ୍ୟାଲୋରିର ହିସାବ କଲେ 1 ଚାମଚ ବା 4 ଗ୍ରାମ ଚିନିରେ 16 କ୍ୟାଲୋରି ଥାଏ। ଏହାକୁ ଇଂରାଜୀରେ କୁହାଯାଏ ନୋ ନ୍ୟୁଟ୍ରିଏଣ୍ଟ, ନୋ ପ୍ରୋଟିନ୍, ନୋ ହେଲ୍ଦି ଫ୍ୟାଟ୍ସ, ନୋ ଏନ୍ଜାଇମ୍ସ, ଅର୍ଥାତ୍ ଏପରି କିଛି ଗୁଣ ନାହିଁ ଚିନିରେ ଯାହା ଆମ ଶରୀରର ପାଇଁ କାମରେ ଲାଗିବ। ତା ଛଡ଼ା ଚିନି ଏକ ଏମିତି ଦ୍ରବ୍ୟ ଯେଉଁଥିରେ ହୃଦଘାତ, କିଡ଼୍ନୀ ରୋଗ ଭଳି ସମସ୍ୟାର ଏହା କାରଣ ହୋଇପାରେ। ପେଟରେ ଚର୍ବି ଜମାଇବାରେ ଏହା ପ୍ରମୁଖ କାରଣ ସାଜିଥାଏ। ଚିନି ପରିବର୍ତ୍ତେ ଗୁଡ଼କୁ ବ୍ୟବହାର କରନ୍ତୁ, ଏହା ଚିନି ଅପେକ୍ଷା ଅଧିକ ଗୁଣକାରୀ ଏବଂ ଦେହ ପାଇଁ ଅତ୍ୟନ୍ତ ଉତ୍ତମ। ଗୁଡ଼ର ଉପକାରିତା ଲେଖାଟିକୁ ନିହାତି ପଢ଼ନ୍ତୁ। ଦଶମ, ରାତ୍ରି ଭୋଜନ ଡେରିରେ ଏବଂ ଅଧିକ ପରିମାଣରେ ଖାଇବା ହେଲା ଦଶମ କାରଣ। ଆମ ଆୟୁର୍ବେଦ ଶାସ୍ତ୍ରରେ ଗୋଟିଏ ଉପଦେଶ ଅଛି, ପ୍ରାତଃ ଭୋଜନ ରାଜା ପରି, ମଧ୍ୟାହ୍ନ ଭୋଜନ ରାଜକୁମାର ଭଳି, ରାତ୍ରି ଭୋଜନ ଭିକାରୀ ପରି କରିବା ଉଚିତ। ଏହାର ଅର୍ଥ ଆମେ ଆମ ପାକସ୍ଥଳୀରେ ହଜମ ପାଇଁ ଝରୁଥିବା ଜଠର ଅଗ୍ନି। ଆମ ଶରୀରରେ ଗଠନ ଏପରି, ଏହା ସୂର୍ଯ୍ୟ ସହ ଅନ୍ତରଙ୍ଗ ଭାବେ ଜଡ଼ିତ। ଆମ ଜଠର ଅଗ୍ନି ସୂର୍ଯ୍ୟୋଦୟରୁ 2 ଘଣ୍ଟା ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରଖର ଥାଏ। ଆମେ ସକାଳ ଭୋଜନରେ ଯେତେ ଭାରି ଖାଦ୍ୟ ଖାଇଲେ ମଧ୍ୟ ଏହା ସୁଚେ ରୂପେ ହଜମ ହୋଇଯାଏ। ତାପରେ ଏହି ଜଠର ଅଗ୍ନି ଧୀରେ ଧୀରେ ତାର ପ୍ରଖରତା କମି କମି ସୂର୍ଯ୍ୟ ଅସ୍ତ ଗଲାପରେ ଧୀରେ ଧୀରେ ଧୀମା ପଡ଼ିଯାଏ। ରାତିକୁ ଏହା ଏକ ରକମର ବନ୍ଦ ପଡ଼ିଯାଏ। ତେଣୁ ଯେତେ ଡେରିରେ ରାତିରେ ଆପଣ ଭୋଜନ କରିବେ ସେତେ ତାହା ହଜମ ହେବାରେ ବିଳମ୍ବ ହେବ ବା ହଜମ ପ୍ରକ୍ରିୟା ଠିକ୍ ଭାବରେ ହେବ ନାହିଁ। ଫଳତଃ ମେଦବୃଦ୍ଧି ସହ ବଦହଜମି ଜନିତ ସମସ୍ତ ରୋଗର ଶରୀରରେ ଦେଖାଦେବ। ଏହା ପାଇଁ ଆମେ ଆୟୁର୍ବେଦ ଶାସ୍ତ୍ରରେ ନିୟମ ଅଛି, ସନ୍ଧ୍ୟା ସାତଟାରୁ ପୂର୍ବ ରାତ୍ରି ଭୋଜନ ସାରନ୍ତୁ ଏବଂ ଭୋଜନରେ ଭାରି ଖାଦ୍ୟ ଖାଆନ୍ତୁ ନାହିଁ। ଶୋଇବା ପୂର୍ବରୁ କେବଳ ତୈଳ ପଦାର୍ଥ ନିଅନ୍ତୁ, ଉଦାହରଣ କ୍ଷୀର। ଏଗାର କାରଣ, ରାତିରେ ଡେରିରେ ଶୋଇବା ଏବଂ ସକାଳେ ଡେରିରେ ଉଠିବା। ଏହା କରିବା ଦ୍ୱାରା ଆମ ସକାଳର ଜଳଖିଆ କରିବାର ସମୟ ହରାଇ ବସିଥାଉ। ଆମ ଶରୀରର ଖାଦ୍ୟର ଆବଶ୍ୟକତା ଏବଂ ହଜମ ପ୍ରକ୍ରିୟାର ସନ୍ତୁଳନ ଖରାପ ହୋଇଯାଇଥାଏ, ଏହାଦ୍ୱାରା ମେଦବୃଦ୍ଧି ହୋଇଥାଏ। ବାରମ କାରଣ, ମୃଦୁର ପାନୀୟ ବା ଥଣ୍ଡା ପାନୀୟ ଏବଂ ବରଫ ମିଶା ପାଣି ପିଇବା। ପ୍ରଥମତଃ ଜାଣି ରଖିବା ଉଚିତ ଯେତେବେଳେ ଆମେ ଅତ୍ୟଧିକ ଥଣ୍ଡା ବା କୌଣସି ଚିଲ୍ଡ ପାଣି ବା ତରଳ ପଦାର୍ଥ ପିଇଲେ ଆମ ଶରୀରରେ ଥିବା ବୃହଦାନ୍ତ୍ର ବିଗ୍ ଇଣ୍ଟେଷ୍ଟାଇନ୍ ଏବଂ କ୍ଷୁଦ୍ରାନ୍ତ୍ର ସ୍ମଲ୍ ଇଣ୍ଟେଷ୍ଟାଇନ୍ ଗୁଡ଼ିକ ସଙ୍କୁଚିତ ହୋଇ ଭିତର ପଠର କାନ୍ଥଗୁଡ଼ିକ ଛୋଟ ହୋଇଯାଏ। ସେଥିରେ ପ୍ରବାହିତ ହେଉଥିବା ଖାଦ୍ୟ ବର୍ଜ୍ୟଗୁଡ଼ିକ ଜମା ହୋଇ ରହିଯାଏ, ଫଳରେ ପେଟ ସଫା ହୁଏ ନାହିଁ। ଏହାଦ୍ୱାରା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ ଏବଂ ମେଦବୃଦ୍ଧି ହେବା ଆରମ୍ଭ ହୋଇଯାଏ। ତା ଛଡ଼ା ଅଜଣାତରେ ଆମେ ଏହି ମୃଦୁ ପାନୀୟରେ ବହୁତ ପରିମାଣରେ ଚିନି ଖାଇଯାଉ ଓ ଦରକାରଠାରୁ ଅଧିକ କ୍ୟାଲୋରି ଆମ ଶରୀରକୁ ଦେଇଥାଉ। ପ୍ରିୟ ଶ୍ରୋତାବନ୍ଧୁ, ଆମେ ଆଜି ଦେଖିଲୁ ଆଉ ତାର ସାତଟି କାରଣ ଯାହାଦ୍ୱାରା ଏହି ମେଦ ବୃଦ୍ଧର ଆମ ଶିକାରୀ ହୋଇଥାଉ। ଏହାର ଚତୁର୍ଥ ସୋପାନ, ଚତୁର୍ଥ ସେସନ ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଶୁଣିବାକୁ ଯିବା ଏବଂ ଆଲୋଚନା କରିବା। ଆଉ ଆପଣମାନେ ଏହି ସେସନ ଦ୍ୱାରା ଆପଣଙ୍କୁ ବହୁତ ଆଶୀର୍ବାଦ ମିଳୁଥିବ ଏବଂ ଲାଭପ୍ରଦ ହେଉଥିବ ବୋଲି ମୁଁ ଆଶା କରେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ବିତ୍ତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ରୋଗରୁ ଆରୋଗ୍ୟରେ ରଖନ୍ତୁ, ଆଉ ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଶାନ୍ତିରେ ମଙ୍ଗଳରେ ଓ ଆନନ୍ଦମୟ ଜୀବନ ବଞ୍ଚିବା ପାଇଁ ଆପଣଙ୍କୁ ଆଶୀର୍ବାଦରେ ପରିପୂର୍ଣ୍ଣ କରନ୍ତୁ। ତାହାଙ୍କ ଶାନ୍ତି ଓ ତାହାଙ୍କ କରୁଣା, ତାହାଙ୍କ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ଏହି ଆଶାରେ ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସ୍ୱର୍ଗରେ ଆମେ କ'ଣ କରିବା। ଯେପରିକି ଯିଶାୟ ଭବିଷ୍ୟତ ବକ୍ତା ଯିଶାୟ 65:17-22 ଲେଖନ୍ତି ଏହିପରି, କାରଣ ଦେଖ ଆମେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁ, ଆମେ ଜେରୁସାଲେମକୁ ଉଲ୍ଲାସ ସ୍ୱରୂପ ଓ ତହିଁର ଲୋକମାନଙ୍କୁ ଆନନ୍ଦର ପାତ୍ର କରି ସୃଷ୍ଟି କରୁ, ପୁଣି ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାରତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ। ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ଯାଏ ଆପଣାମାନଙ୍କ ହସ୍ତକୃତ କର୍ମ ଫଳ ଭୋଗ କରିବେ। ହଁ ପ୍ରିୟ ଶ୍ରୋତା, ଆମେ ସ୍ୱର୍ଗରେ ଆମମାନଙ୍କ ପାଇଁ ଯଥେଷ୍ଟ କାର୍ଯ୍ୟ ସମ୍ପାଦନ କରିବାର ଦାୟିତ୍ୱ ରହିଛି। ଆପଣଙ୍କ ସ୍ୱପ୍ନର ଗୃହ ଦେଖିବାକୁ ତାର ଆକାର କିପରି ଥିବ ଏଥିରେ ଆମେ ବର୍ଣ୍ଣନା ପାଉଅଛୁ, ଯେପରିକି ଜହନ 14:1-3 ପ୍ରକାଶିତ 21 ଏହି ନୂତନ ଜେରୁସାଲେମ ବିଷୟରେ ବର୍ଣ୍ଣନା କରି କହୁଅଛି। ପବିତ୍ର ନଗରୀ ନୂତନ ଜେରୁସାଲେମରେ ଯିଏ ବ୍ୟକ୍ତିଗତ ଭାବେ ଆମମାନଙ୍କ ପାଇଁ ଗୃହ ସବୁ ନିର୍ମାଣ କରୁଅଛନ୍ତି। ପ୍ରିୟ ଶ୍ରୋତା, ଏହି ପଦସ୍ଥଳ ଅନୁଷ୍ଠାନରେ ବୋଧ ହୁଏ ଆମ୍ଭେମାନେ ସୌନ୍ଦର୍ଯ୍ୟର ଭରପୂର ଗାଁ ଅଞ୍ଚଳମାନଙ୍କ ଆମେ ମଧ୍ୟ ସୁନ୍ଦର ଗୃହ ସବୁ ନିର୍ମାଣ କରିବୁ। ପୁଣି ଯେଉଁ ଅଞ୍ଚଳର ପ୍ରାକୃତିର ଦୃଶ୍ୟ ସହିତ ସ୍ୱର୍ଗର ବିଭିନ୍ନ ଧରଣର ଅତି ମୂଲ୍ୟବାନ ଓ ସୁନ୍ଦର ବୃକ୍ଷ ରାଜି ଶୋଭା ପାଉଥିବା, ଆଉ କିଏ ଜାଣିଛି ଈଶ୍ୱରଙ୍କ ଉନ୍ନତ ସଭ୍ୟତାରେ ହୁଏତ ଆମ ପାଇଁ ଅତି ଉନ୍ନତ ଧରଣର ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ପ୍ରକଳ୍ପ ସବୁ ଥିବ। ଆମେ ଯେତେବେଳେ ଆମ ସ୍ୱର୍ଗୀୟ ପିତାଙ୍କ ଗୃହରେ ଏହି ସବୁର ସନ୍ଧାନ ପାଇବୁ, ସେତେବେଳେ ଏହି ପୃଥିବୀର ବୈଜ୍ଞାନିକ ସଫଳତା ଓ ମହାକାଶର ଦ୍ୱସାହିକ ଅଭିଯାନ ସବୁ ପିଲାମାନଙ୍କ ଖେଳ ପରି ମନେ ହେବ। ଜଳ ପ୍ରପାପ୍ତ ଗୁଡ଼ିକରେ ପ୍ରଚଣ୍ଡ ଶବ୍ଦର ସୌନ୍ଦର୍ଯ୍ୟକୁ ଶାନ୍ତ ଏବଂ କୋମଳ ତୃଣମୟ ଶସ୍ୟ, ପ୍ରବଳ ବୃଷ୍ଟିପାତ ହେଉଥିବା ଜଙ୍ଗଲର ଏବଂ ସୁବାସିତ ପୁଷ୍ପ, ଏହି ସବୁ ଆପଣ କ'ଣ ଭଲ ପାଆନ୍ତି କି? ଯେହେତୁ ଯିଶାୟ ଭବିଷ୍ୟତ ବକ୍ତା ଯିଶାୟ 51:3 ଏହିପରି ବର୍ଣ୍ଣନା କରି କହନ୍ତି, କାରଣ ସଦାପ୍ରଭୁ ସିଓନଙ୍କୁ ସ୍ୱାନ୍ତନା କରିଅଛନ୍ତି, ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିଅଛନ୍ତି। ଆନନ୍ଦ ଓ ଉଲ୍ଲାସ, ଧନ୍ୟବାଦ ଓ ସଙ୍ଗୀତ ଧ୍ୱନି ତହିଁ ମଧ୍ୟରେ ହୋଇବ। ପ୍ରିୟ ଶ୍ରୋତା, ପରମେଶ୍ୱର ପୃଥିବୀକୁ ଏକ ଅତି ସମୁଜଳ ଏଦନ ଉଦ୍ୟାନରେ ପରିଣତ କରିବେ। ସେହି ସ୍ଥାନରେ ତେଲ କିମ୍ବା ବିଭିନ୍ନ ପ୍ରକାର କ୍ଷତିକାରକ ଧୂଆଁ ରହିବ ନାହିଁ କିମ୍ବା ଅନାବୃଷ୍ଟି ହେବ ନାହିଁ। ଦ୍ରହଦ ଗୁଡ଼ିକ ସ୍ୱସ୍ଥ ନିର୍ମଳ ନିର୍ମଳ ଦେଖାଯିବ। ପୁଣି ପ୍ରଚଣ୍ଡ ବୃକ୍ଷ ସବୁ ଶୋଭା ପାଇବେ ଏବଂ ଅବିଚ୍ଛିନ୍ନ ଭାବେ ପର୍ବତ ଶ୍ରେଣୀ ଦେଖାଯିବ। କେବଳ ପୃଥିବୀ ସୌନ୍ଦର୍ଯ୍ୟ ନୁହେଁ, କିନ୍ତୁ ସେହି ସବୁରୁ ଜ୍ଞାନ ଆହରଣ କରିବା ପାଇଁ ଆମକୁ ଯେଉଁ ଶକ୍ତି ମିଳିବ ତାହା ବହୁତ ଭାବେ ପ୍ରଗାଢ଼ତର ହେବ। ଦୀର୍ଘ ଦିନ ଅସ୍ତିତ୍ୱ ରହିଲା ପରେ ଗୃହ ବାହାରକୁ ପ୍ରଥମ ଥର ପାଇଁ ବାହାରିଲା ପରି ମନେ ହେବ। ଏବଂ ପ୍ରିୟସୁତା, ବାସ୍ତବତାର ପ୍ରଥମ 20 ଏକ ଅନନ୍ତକାଳୀନ ସମୟର ଇନ୍ଦ୍ରଜାଳିକ ଆଡ଼କୁ ପରିବ୍ୟାପ୍ତ ହେବ। ନୂଆ ଜିନିଷରେ ଆନନ୍ଦ କରିବାର ଅନୁଭୂତ ଆପଣଙ୍କର ଅଛି କି? ସେମିତି ଶିକ୍ଷାରେ ସୃଷ୍ଟି କରିବାରେ ପ୍ରିୟସୁତା, ରକ୍ଷାକାରୀ ପ୍ରେମର ରହସ୍ୟ ଓ ଆଶ୍ଚର୍ଯ୍ୟଜନକ ସୃଜନାତ୍ମକ ଶକ୍ତି ବିଷୟରେ ଅନୁଧ୍ୟାନ କରିବା ପାଇଁ ଆମର ମାନସିକ ଶକ୍ତି ସହିତ ଅନବରତ ଆନନ୍ଦ ମଧ୍ୟ ସଂଲଗ୍ନ ହୋଇ ରହିଥିବ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭାର ବିକଶିତ ହେବା ସହିତ ଧାରଣ କରିବାର ପ୍ରତ୍ୟେକ ଶକ୍ତି ମଧ୍ୟ ବୃଦ୍ଧି ପାଇବ। ଜ୍ଞାନ ଆରୋହଣ ଯୋଗୁଁ ମସ୍ତିଷ୍କରେ ଚାପ ପଡ଼ିବ ନାହିଁ କିମ୍ବା ଶକ୍ତି କ୍ଷୟ ହେବ ନାହିଁ। ଅତି ବିଶାଳ ଏବଂ ଦଶଧ୍ୟ କାର୍ଯ୍ୟର ଭାର ତାହାକୁ ନିଆଯାଇପାରେ, ଅତି ଉଚ୍ଚ ଅଭିଳାଷକୁ ପହଞ୍ଚି ହୋଇପାରେ, ଅତି ଉଚ୍ଚ ଆଶା ଅନୁଭବ କରାଯାଇପାରେ ଏବଂ ଆହୁରି ମଧ୍ୟ ନୂଆ ନୂଆ ଉଚ୍ଚତା ବିଶିଷ୍ଟ ଜିନିଷ ସବୁ ପାର ହେବାକୁ ପଡ଼ିବ। ପ୍ରଶଂସା କରିବା ପାଇଁ ଅନେକ ନୂତନ ଆଶ୍ଚର୍ଯ୍ୟ ବିଷୟ ଦେଖାଯିବ। ଜ୍ଞାନର ପରିସରକୁ ବ୍ୟାପ୍ତ କରିବା ପାଇଁ ଅନେକ ନୂତନ ସତ୍ୟର ସନ୍ଧାନ ମିଳିବ। ନୂତନ ଭାବେ ନିର୍ମିତ ଜିନିଷ ପ୍ରତି ମନ ଆତ୍ମା ଏବଂ ଶରୀର ଶକ୍ତି ତାହା ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଆଗ୍ରହ ପ୍ରକାଶ କରିବ। ଈଶ୍ୱରଙ୍କ ଦ୍ୱାରା ଉଦ୍ଧାର ପ୍ରାପ୍ତ ହୋଇଥିବା ଲୋକମାନଙ୍କ ନିମନ୍ତେ ବିଶ୍ୱଜଗତର ସମସ୍ତ ବହୁମୂଲ୍ୟ ସମ୍ପଦ ବିଷୟରେ ଅଧ୍ୟୟନ କରିବା ନିମନ୍ତେ ଉନ୍ମୁକ୍ତ ହେବ, ଯେପରିକି ଏଲ୍ଏନ୍ଜି ହ୍ୱାଇଟ୍ ତାହାଙ୍କ ବହିରେ ଦି ଗ୍ରେଟ୍ କଣ୍ଟ୍ରୋଭର୍ସିରେ କହନ୍ତି ଏହିପରି। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଯେଉଁ ନୂତନ ପୃଥିବୀକୁ ଆମେ ଯିବା ପାଇଁ ଚେଷ୍ଟା କରୁଛୁ, ସେହି ନୂତନ ପୃଥିବୀରେ ଆମେ ପ୍ରବେଶ କରିବା ପାଇଁ ନିଜକୁ ଗ୍ରହିତ କରିବା ପଡ଼ିବ। ଯେହେତୁ ପ୍ରକାଶିତ 21 ସତେଇଶରେ କହନ୍ତି, କୌଣସି ଅଶୁଚି ବିଷୟ କି ଅବା ଘୃଣ୍ୟ କର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ। କେବଳ ଯେଉଁମାନେ ନାମ ମେଷସାବଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି ସେମାନଙ୍କ ପ୍ରବେଶ କରିବେ। ପ୍ରିୟସତା, କେତେ ସୌନ୍ଦର୍ଯ୍ୟ କଥା! ପରମେଶ୍ୱର ପାପ ଏହାର ଉଭୟଙ୍କର ଫଳକୁ ସମ୍ପୂର୍ଣ୍ଣ ଭାବେ ମୂଲ୍ୟପଟନ କରିବା ପାଇଁ ଯାଉଛନ୍ତି। ତାହା ପୁନର୍ବାର କଦାପି ସୃଷ୍ଟିଗୋଚର ହେବ ନାହିଁ। ଯୀଶୁ ଯେତେବେଳେ ଦେଖାଯିବେ ଆମେ ମଧ୍ୟ ତାହାଙ୍କ ପରି ଦେଖିବୁ। ହତ୍ୟା, ଚୋରି, ମିଥ୍ୟା କିମ୍ବା ଧର୍ଷଣ କରିବାର ଆବେଗକୁ ପ୍ରତିହତ କରିବା ପରିବର୍ତ୍ତେ ଆମେ ସ୍ୱର୍ଗୀୟ ଅନୁଗ୍ରହରେ ଅନୁସନ୍ଧାନର କରିବୁ। ପ୍ରିୟସତା, ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସହିତ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ। ମୃତ୍ୟୁ ଆଉ ଘଟିବ ନାହିଁ, ଶୋକ କି କନ୍ଧନ କି ବ୍ୟଥ ଆଉ ହେବ ନାହିଁ, କାରଣ ପୂର୍ବ ବିଷୟ ସବୁ ଲୋପ ପାଇଛି। ଏହିପରି ପ୍ରକାଶିତ ଏକୋଇଶ ପର୍ବରେ ଲେଖାଯାଇଅଛି। ଏକୋଇଶ ଚାରିରେ ପ୍ରଥମ କରନ୍ତି 15:53 ସାଧୁ ପାଉଲ କହନ୍ତି, ଏପରିକି ପରିଶେଷରେ ଆମର ଶତ୍ରୁ ମଧ୍ୟ ଅଦୃଶ୍ୟ ହୋଇଯିବ। ସଦାସର୍ବଦା ଯୌବନ ଅବସ୍ଥାରେ ଥିବା ସ୍ୱର୍ଗ ରାଜ୍ୟରେ ଉଦ୍ଧାରପ୍ରାପ୍ତ ଲୋକମାନେ ଅମର ହୋଇ ରହିବେ। କୌଣସି ବ୍ୟକ୍ତି ବାର୍ଦ୍ଧକ୍ୟ ଜୀବନର ଜୀର୍ଣ୍ଣ ଅବସ୍ଥା ଭୋଗ କରିବ ନାହିଁ। ଯେପରିକି ଭବିଷ୍ୟତ ବକ୍ତା ଯେସାୟ 35:5-6 ଏହିପରି ବର୍ଣ୍ଣନା କରି କହନ୍ତି, ସେତେବେଳେ ଅନ୍ଧମାନଙ୍କ ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କ କର୍ଣ୍ଣ ମୁକ୍ତ ହେବ। ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରି ଓ ଘୃଙ୍ଗାମାନଙ୍କ ଜିଭ ଗାନ କରିବ, କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ। ପ୍ରିୟସତା, ସ୍ୱର୍ଗ କେବଳ ପାପର ପରିଣତକୁ ବିନାଶ କରେ ନାହିଁ, ଏହା ମଧ୍ୟ ପବିତ୍ର ବିଷୟରେ ବାତାବରଣ ସୃଷ୍ଟି କରେ। ଚିନ୍ତା କରି ଦେଖନ୍ତୁ, ଜୀବନ ସାରା ଶାରୀରିକ ଭାବେ ଅକ୍ଷମ ହୋଇ ସଂଗ୍ରାମ କଲା ପରି ସେମାନଙ୍କ ଅବସ୍ଥା କ'ଣ ହୋଇଥିବ? ପ୍ରିୟସତା, ଏଇ ଯେଉଁ ସୌନ୍ଦର୍ଯ୍ୟ ସ୍ୱର୍ଗ ବିଷୟରେ ଯେଉଁ ଲେଖକମାନେ ବର୍ଣ୍ଣନା କରି ଆମମାନଙ୍କୁ କହୁଅଛନ୍ତି, କ'ଣ ସେହି ସ୍ୱର୍ଗ ରାଜ୍ୟ ଯିବା ପାଇଁ ଆପଣମାନେ ପ୍ରସ୍ତୁତ ଅଛନ୍ତି କି? ତାହେଲେ ଚାଲନ୍ତୁ ଏହି ଆଶାରେ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ସ୍ୱର୍ଗ ବିଷୟରେ ଆମମାନଙ୍କୁ ବର୍ଣ୍ଣନା କରି କହିଲ, ସେହି ସ୍ୱର୍ଗକୁ ଆମେମାନେ ଯିବା ପାଇଁ ବହୁତ ଇଚ୍ଛୁକ। ଏହି କାରଣରୁ ବର୍ତ୍ତମାନ ହିଁ ଆମେମାନେ ନିଜକୁ ସମର୍ପଣ କରୁଅଛୁ। ଆମ ପାପ ସବୁ କ୍ଷମା କର, ଆମମାନଙ୍କୁ ପ୍ରସ୍ତୁତ କର, ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର। ଆଉ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ତୁମଠାରେ ମିଳିମିଶି ଯିବା ପାଇଁ ଗୋଟିଏ ସୁଯୋଗ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ଶୃଣୀକରଣ କର, ଆମେନ୍।
ବାକି ପର୍ବତ ସାରା ବୁଲି ଆସିଲି ଭାଇ, ମା ପୁରୁକେ ଦେଖିବି ବୋଲି ଜଗତ ସାରା ବୁଲି ଆସିଲି ଭାଇ, ମା ପୁରୁକେ ଦେଖିବି ବୋଲି ଶୁଣିଲି କାନେ କାଏ ଭାବିଲି ମନେ ମୁଇ ଯିଶୁ ଆକା ମା ପୁରୁ ବୋଲି ଶୁଣିଲି କାନେ ହା ହା ଭାବିଲି ମନେ ମୁଇ ଯିଶୁ ଆକା ମା ପୁରୁ ବୋଲି ଦେଇଦେଲି ମୁଇ ଭାଇ ଯିଶୁକେ ମୋ ଦେଇଦେଲେ ମୋକେ କାଏ ନୂତନ ଜୀବନ ଆମର ମା ପୁରୁ କେଡ଼େ ନିମାନ କାଏ ସଦନ ମୋର ମା ପୁରୁକେ ଦେଖିବାକେ ମୋ ପାଖେ ଦିଆସ ତମର ମୋ ସୁନା ମୋର ଭାଇ ସୁନା ମୋର ବୈନୀ ମୋ ଯିଶୁ ପାଖେ ଦିଆସ ତମର ମୋ ଯିଶୁର କଥାକେ ମାନି ଚାଲୁ କାଏ ସାଙ୍ଗ ହେଇସି ଅମର ଜୀବ ଯିଶୁର କଥାକେ
প্রিয় শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত পাই আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org